ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ। ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଏହାପରେ ଶୁଣିବା ସ୍ୱାସ୍ଥ୍ୟ ସୂଚନା।
ଛଡ଼ାଇବା ତମେ କ ଯିଶୁ, ତମେ କ ଯିଶୁ। ନମସ୍କାର ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ସ୍ୱାସ୍ଥ୍ୟ ବିଷୟରେ ଆଲୋଚନା କରିବା। ସ୍ୱାସ୍ଥ୍ୟ ଜୀବନ ଏକ ସଦାପ୍ରଭୁଙ୍କର ଉପହାର। ଯଦି ଏହି ସ୍ୱାସ୍ଥ୍ୟକୁ ଆମ୍ଭେମାନେ ଭଲ ଭାବରେ ଯତ୍ନ ନେବା, ତାହେଲେ ଆମ୍ଭେମାନେ ଦୀର୍ଘ ସମୟ ଧରି ବଞ୍ଚିବା। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ରସୁଣର ଉପକାର ବିଷୟରେ ଚିନ୍ତା କରିବା ଆଉ ଏହା ବିଷୟରେ ଜାଣିବା। ରସୁଣ ଦ୍ୱାରା ଆମର ବିଶେଷ ଉପକାର ମିଳିଥାଏ, ଏଣୁ ରସୁଣ ପ୍ରାୟ ସମସ୍ତ ସୁପରିତ ଅଟେ, ଯେପରିକି ପ୍ରବଳ ଜ୍ୱରରୁ ରକ୍ଷା ପାଇବାକୁ। ଜ୍ୱରର ତାପମାତ୍ରା କମୁନଥିଲେ ରସୁଣ ଗୋଟିଏ ଟୋପା ଛଡ଼େଇ ନେଇ ଏହାକୁ ସେଚି ନାଭି ମୁଣ୍ଡରେ ପ୍ରଲେପ ଦେଲେ ଜ୍ୱରର ତାପମାତ୍ରା କମିଯାଏ। ଆଲୁଅ ବସିବାକୁ ଦୁଇ ବା ତିନି ପାକୁଡ଼ା ରସୁଣକୁ ସେଚି ଏହାକୁ କପଡ଼ା ଦ୍ୱାରା ଛାଣି ଏଥିରେ ଶ୍ରୀକର୍ପୂର ମିଶାଇ ଆଲୁଅ ଉପରେ ପ୍ରଲେପ କରିଲେ ପ୍ରତ୍ୟହ ଦୁଇ ଥର କରିବାକୁ ହେବ। ଏହାଦ୍ୱାରା ଆଲୁଅ ବସିଯାଇଥାଏ। ଛୋଟ ଜୀବ ବଢ଼ିଥିଲେ ପ୍ରତ୍ୟହ ଦୁଇ ଗୋଟି ରସୁଣକୁ ଚୋବାଇ ଖାଇବ ଏବଂ ରସୁଣ ରସକୁ ଘଣ୍ଟିକାରେ ଲଗାଇଲେ ଖାସ ବନ୍ଦ ହୋଇ ଖାଦ୍ୟ ଖାଇବାରେ ସୁବିଧା ହୋଇଥାଏ। କଟିଯାଇଥିବା ଘା ପାଇଁ, କଟିଯାଇ କୌଣସି କାରଣରୁ ଘା ହୋଇଯାଇଥିଲେ ସେହି କ୍ଷତ ସ୍ଥାନରେ ରସୁଣକୁ ସେଚି ତାହାର ରସକୁ ଦିନକୁ ଦୁଇ ଥର ଲଗାଇଲେ ଦୁଇ ଦିନ ମଧ୍ୟରେ କଟା ଘା ଶୁଖିଯାଇଥାଏ। କ୍ଷୟରୋଗ ନିମନ୍ତେ ଗୋଟିଏ ରସୁଣକୁ ସେଚି ତାହାର ରସ ସହିତ ପାଣି ମିଶାଇ ଏହି ପାଣିକୁ କ୍ଷୟ ହୋଇଥିବା ସ୍ଥାନକୁ ଭଲ ଭାବେ ଦିନକୁ ଦୁଇ ବା ତିନି ଥର ଧୋଇ ନେବ ଏବଂ ନିୟମିତ ଗୋଟିଏ ରସୁଣକୁ ଦୁଇ ବା ତିନି ଥର ଚୋବାଇ ଖାଇଲେ ରୋଗ ଆରୋଗ୍ୟ ହୋଇଥାଏ। ବାନ୍ତି ବନ୍ଦ ହେବାକୁ ତିନି ବା ଚାରି ପାକୁଡ଼ା ରସୁଣକୁ ଲାଗି ଲାଗି ଚୋବାଇ ଖାଇଲେ ହଠାତ୍ ବାନ୍ତି ବନ୍ଦ ହୋଇଯାଇଥାଏ। କୋଷ୍ଠବନ୍ଧତା ପାଇଁ ରସୁଣ ପତ୍ରକୁ ନିୟମିତ ଏକ ବା ଦଶ ଦିନ ଚୋବାଇ ଖାଇଲେ କୋଷ୍ଠବଦ୍ଧତା ଦୂର ହୋଇଥାଏ। ଛାତିରେ ପୀଡ଼ା ହେଉଥିଲେ
ଗୋଟିଏ ରସୁଣକୁ ରସ ସହିତ ସାମାନ୍ୟ ଲୁଣ ମିଶାଇ ଏକ ଚାମଚ ସେବନ କରିବ ଓ ଛାତି ଉପରେ ରସକୁ ମାଲିସ କରିଲେ ଏବଂ ରସ ସହିତ ଭେସଲିନ୍ ମିଶାଇ ମାଲିସ କରିଲେ ଛାତିରେ ହେଉଥିବା ପୀଡ଼ାରୁ ରକ୍ଷା ମିଳିଥାଏ। ଘାରୁ ପୋକ ମରିବାକୁ। କୌଣସି କାରଣରୁ ଘାରେ ପୋକ ହୋଇଯାଇଥିଲେ ରସୁଣକୁ ସେଚି ରାଶି ତେଲ ସହିତ ଫୁଟେଇ ସେହି ତେଲକୁ ଘାରେ ମାଲିସ କରିଲେ ଘାରୁ ପୋକ ମରିଯାଇ ଘା ଶୁଖିଯାଏ। ଘା ଶୁଖିବାକୁ ରସକୁ ଚିକ୍କନ ରସୁଣକୁ ଚିକ୍କନ କରି ବାଟି ଘା ଉପରେ ଲେପ ଦେଲେ କନା ପଟି ବାନ୍ଧି ଦେଲେ ଯେତେ ଦିନର ପୁରୁଣା ଘା ହେଲେ ବି ଏହା ଦୁଇ ବା ତିନି ଥର କରିବା ପରେ ସେହି ଘା ଶୁଖିଯାଇଥାଏ। ଦାନ୍ତରେ ପାଇରିଆ ହୋଇଥିଲେ କିଛି ଲୁଣ ସହିତ ରସୁଣକୁ 50 ଗ୍ରାମ କନାରେ ଭଲ ଭାବେ ଖଲି ଛାଇଲେ ଶୁଖାଇ ଗୋଟିଏ ଶିଶିରେ ରଖିବ। ଏହାକୁ କିଛି ଦିନ ଦାନ୍ତରେ ମର୍ଦ୍ଦନ କରିଲେ ପାଇରିଲିଆ ଭଲ ହୋଇଥାଏ। ପ୍ରିୟ ଶ୍ରୋତା, ରସୁଣ ହେଉଛି ଆମ ଦୈନିକ ଖାଦ୍ୟରେ ବ୍ୟବହାର କରିଥାଉ, ମାତ୍ର ଏହାର ବହୁତ କିଛି ଉପକାର ରହିଥାଏ। ଏହାର ପ୍ରଥମ ଭାଗ ଆଜି ଆମେ ଶୁଣିଲୁ, ଏହାର ଦ୍ୱିତୀୟ ଭାଗ ଆମେ ଆର ପରଦିନ ଶୁଣିବା। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।
ଆମେ ଆଶା କରୁଛୁ ଯେ ଏହି ସ୍ୱାସ୍ଥ୍ୟ ସୂଚନା ଆପଣମାନଙ୍କର ଦୈନିକ ଜୀବନରେ କିଛି ସାହାଯ୍ୟ କରୁଥିବ, ତାହେଲେ ବହୁତ ଉତ୍ତମ। ବର୍ତ୍ତମାନ ଚାଲନ୍ତୁ ଶୁଣିବା ଈଶ୍ୱରଙ୍କ ଭକ୍ତଙ୍କଠାରୁ ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ।
ନମସ୍କାର ପ୍ରିୟ ଶ୍ରୋତା, ସେହି ଆଦି ଅନନ୍ତ ପରାକ୍ରମୀ ପରମେଶ୍ୱର, ସର୍ବଶକ୍ତି ସର୍ବଜ୍ଞାନୀ, ପ୍ରେମର ସାଗର, ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପିତାଙ୍କ ମଧୁର ନାମରେ ମୁଁ ପାଷ୍ଟର ପୂର୍ଣ୍ଣଚନ୍ଦ୍ର ଆଉ ଥରେ ଏହି କାର୍ଯ୍ୟକ୍ରମରେ ଆପଣମାନଙ୍କୁ ସ୍ୱାଗତ କରୁଅଛି। ପ୍ରିୟ ଶ୍ରୋତା, ସେହି ଅନ୍ତର୍ଯ୍ୟମୀ ପରମ ପିତା ଆପଣଙ୍କର ସହବର୍ତ୍ତୀ ରୁହନ୍ତୁ, ଆପଣଙ୍କୁ ଆଶିଷରେ ଆଶୀର୍ବାଦରେ ପରିପୂର୍ଣ୍ଣ କରନ୍ତୁ। ଆପଣଙ୍କର ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ, ତାହିଁ ନୁହଁ ଶତ୍ରୁ ଶୈତାନ ହସ୍ତରୁ ଆପଣଙ୍କୁ ସୁରକ୍ଷାରେ ରଖନ୍ତୁ। ତାହାଙ୍କ ଶାନ୍ତି, ତାହାଙ୍କ ଆନନ୍ଦ ଓ ତାହାଙ୍କ ମଙ୍ଗଳମୟ ଜୀବନ ଆପଣଙ୍କୁ ସେହି ସଦାପ୍ରଭୁ ପରମେଶ୍ୱର ଗ୍ରହଣ କରନ୍ତୁ। ତାହାଙ୍କ କରୁଣା ଓ ପ୍ରେମରେ ଆପଣଙ୍କୁ ଭରାଇ ରଖନ୍ତୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲରୁ ଈଶ୍ୱରଙ୍କ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ସମୟର ଚିହ୍ନ। ଆମ୍ଭେମାନେ ସମସ୍ତେ ଏହି ପୃଥିବୀର ଶେଷ ସମୟରେ ବାସ କରୁଅଛୁ। ଚାଲନ୍ତୁ ଏହି ସମୟର ଚିହ୍ନ କ'ଣ ତାହା ବିଷୟରେ ଆମେ କିଛି ସମୟ ଆଲୋଚନା କରିବା। ଭବିଷ୍ୟତ ପ୍ରତି ଦୃଷ୍ଟିପାତ କରିବା ଆମ ଭିତରୁ ଅଧିକାଂଶ ଲୋକଙ୍କର ଏହା ଏକ ପ୍ରୟତ୍ ସହଜାତ ପ୍ରଭୃତି ଅଟେ। ଦିଗ୍ବୟର ସେ ପାରିରେ କ'ଣ ଅଛି ତାହା ଆମେ ଜାଣିବା ପାଇଁ ଚାହୁଁ, କିନ୍ତୁ ତା ବିଷୟରେ ସଠିକ ଭବିଷ୍ୟତବାଣୀ ଏକ ଭୟଙ୍କର ବ୍ରହ୍ମାତ୍ମା ବିଷୟ ହୋଇ ରହିଛି। ଆସନ୍ତାକାଲିର ପାଣିପାଗ ବିଷୟରେ ସୂଚନା ଦେବା ପାଇଁ ଆମ ପାଖରେ କଷ୍ଟସାଧ୍ୟ ପୁଣି ଯଥେଷ୍ଟ ସମୟ ଅଛି। ସେ ଯାହା ବି ହେଉ, ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯାହାଙ୍କର ଭବିଷ୍ୟତବାଣୀ ସବୁ ଅତି ଚମତ୍କାର ଭାବେ ସଠିକ ପ୍ରମାଣ ପ୍ରଦର୍ଶନ କରିଛି, ଯୀଶୁ ଖ୍ରୀଷ୍ଟ। ତାହାଙ୍କ ବାକ୍ୟ ଦ୍ୱାରା ସେ ଆମକୁ ଭବିଷ୍ୟତ ଆଡ଼କୁ ନେଇ ଯାଆନ୍ତି। ସେ ଜଣେ ବିଶ୍ୱସ୍ତ ପଥ ପ୍ରଦର୍ଶକ ଅଟନ୍ତି। ପ୍ରିୟସୋତା, ଯୀଶୁ ନିଜର ଶିଷ୍ୟମାନଙ୍କୁ ଆଶ୍ୱାସନା ଦେଇ କହିଲେ ଯେ ସେ ପୁନର୍ବାର ଆମ ଏହି ପୃଥିବୀକୁ ଆସିବେ। ପଢ଼ନ୍ତୁ ରୋମ ମାଥିଓ 23:39। ସେମାନେ ତାହାଙ୍କୁ କ'ଣ ପ୍ରଶ୍ନ ପଚାରିଲେ? ଶିଷ୍ୟମାନେ ତାହାଙ୍କୁ ସାମରେ ଗୋପନରେ ଆସି ପଚାରିଲେ, ଏସବୁ କେବେ ଘଟିବ? ପୁଣି ଆପଣଙ୍କ ଆଗମନ ଓ ଯୁଗାନ୍ତର ଲକ୍ଷଣ କ'ଣ ତାହା ଆମମାନଙ୍କୁ କୁହନ୍ତୁ। ପଢ଼ନ୍ତୁ ମାଥିଓ 24:3। ସକାରାତ୍ମକ ଏବଂ ସ୍ପଷ୍ଟ ଭାବେ ଯୀଶୁ ଏହାର ଉତ୍ତର ଦେଲେ। ମାଥିଓ 24 ଏବଂ ଲୁକ 21 ବର୍ଣ୍ଣିତ ହୋଇଥିବା ଲକ୍ଷଣ ବା ପ୍ରମାଣଗୁଡ଼ିକ ବିଷୟରେ ଯୀଶୁ ନିଜେ ବ୍ୟକ୍ତିଗତ ଭାବେ ଅନେକ ସୂଚନା ଦେଇଅଛନ୍ତି। ତାହା ଦେଖି ଆମେ ଜାଣୁ ଯେ ତାହାଙ୍କ ଆଗମନ କେତେ ସନିକଟ। ଖ୍ରୀଷ୍ଟଙ୍କ ପୁନର୍ଗମନ ସଠିକତା ପୂର୍ବ ସମୟରେ ବାଇବଲର ଅନ୍ୟାନ୍ୟ ଭବିଷ୍ୟତ ବାଣୀମାନେ ଦୃଶ୍ୟ ସବୁ ସଫଳ ହେବା ପାଇଁ ସମ୍ପୂର୍ଣ୍ଣ ପୃଥିବୀର ଅବସ୍ଥା କେମିତି ହେବ ତାହା ଉଲ୍ଲେଖ କରିଅଛନ୍ତି। ଆମ ପ୍ରତ୍ୟେକଙ୍କ ସମ୍ମୁଖରେ ଭବିଷ୍ୟତବାଣୀ ସମୂହ ସଫଳ ହେବାର ଯେତେବେଳେ ଦେଖିପାରୁ, ପୁଣି ସେଗୁଡ଼ିକର ସୂଚନାଗୁଡ଼ାକ ମଧ୍ୟ ଆମେ ଖ୍ରୀଷ୍ଟଙ୍କ ଆଗମନର ସନିକଟ ବିଷୟ ଜାଣିପାରୁ। ପ୍ରିୟସତା, ସ୍ୱର୍ଗୀୟ ରାଜପଥର ଯାତ୍ରୀ ହେବା ଅବସରରେ ଆସନ୍ତୁ ଆମ୍ଭେମାନେ ବାଇବଲ ସମ୍ବନ୍ଧୀୟ ଭବିଷ୍ୟତବାଣୀର ଉଲ୍ଲେଖ ଥିବା 10 ଲକ୍ଷଣ ପ୍ରତି ଦୃଷ୍ଟିପାତ କରିବା ବା ଦୃଷ୍ଟିପାତ କରିବା। ଏବେ ଯେତେବେଳେ ଜଣେ ଏହି ଆଧୁନିକ ଯୁଗର ଭ୍ରମଣକାରୀ ଏହା ପାଠ କରି ଯେଉଁ ପ୍ରଶ୍ନ ପଚାରନ୍ତି ତାହା ବିଷୟରେ ସମୀକ୍ଷା କରିବା। ପ୍ରଥମ ଲକ୍ଷଣ, ଦାରୁଣ ଯନ୍ତ୍ରଣା, ଆତଙ୍କ, ଜଟିଳତା। 1900 ବର୍ଷ ପୂର୍ବେ ଯୀଶୁ ଯେତେବେଳେ ସମସାମୟିକ ଜୀବନର ଏକ ବିଶୀର୍ଣ୍ଣ ଭବିଷ୍ୟତବାଣୀ ସମ୍ବନ୍ଧୀୟ ବିଷୟ ପ୍ରଦାନ କଲେ, ତାହା ସତେ ଯେପରି ସନ୍ଧ୍ୟାକାଳୀନ ଖବର ପ୍ରସାରିତ ହେଲା ପରି ମନେ ହେଉଥିଲା। ପୁଣି ସୂର୍ଯ୍ୟ ଚନ୍ଦ୍ର ନକ୍ଷତ୍ରମାନରେ ଲକ୍ଷଣ ଦେଖାଯିବ, ଆଉ ପୃଥିବୀରେ ଜାତିମାନଙ୍କ ମଧ୍ୟରେ କ୍ଲେଶ ଘଟିବ। ସମୁଦ୍ର ଓ ତରଙ୍ଗର ତର୍ଜନ ଗର୍ଜନ ହେତୁ ସେମାନେ ହତବୁଦ୍ଧି ହେବେ। ପୁଣି ଜଗତ ଉପରେ ଆସୁଥିବା ଘଟଣା ସବୁକୁ ଅପେକ୍ଷା କରି ଲୋକେ ମୂର୍ଚ୍ଛିତ ହେବେ, କାରଣ ଆକାଶମଣ୍ଡଳର ଶକ୍ତି ସମୂହ ବିଚଳିତ ହେବ। ସେତେବେଳେ ଲୋକେ ମନୁଷ୍ୟ ପୁତ୍ରଙ୍କୁ ମହାପରାକ୍ରମ ଓ ମହାମହିମା ସହ ମେଘରେ ଆଗମନ କରିବା ଦେଖିବେ। କିନ୍ତୁ ଏହି ସମସ୍ତ ଘଟଣା ଆରମ୍ଭ ହେଲେ ତୁମେମାନେ ଉର୍ଦ୍ଧଦୃଷ୍ଟ କର ଓ ସମସ୍ତଙ୍କ ଉତ୍ତୋଳନର କର, ଯେନୁ ତୁମମାନଙ୍କ ମୁକ୍ତି ସନିକଟ। ପ୍ରିୟସୋତା, ଜଗତ ଉପରେ ଆସୁଥିବା ଘଟଣା ସବୁକୁ ଅପେକ୍ଷା କରି ଲୋକେ ମୂର୍ଚ୍ଛିତ ହେବେ। ଏହିପରି ସଠିକ ବର୍ଣ୍ଣନା ଠାରୁ ଆଜିର ପୃଥିବୀରେ ଲେଖା ହେଉଥିବା ଘଟଣା କଦାପି ଠିକ୍ ହେବ ନାହିଁ। ଏହି ଗ୍ରହକୁ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ କରିବା ପାଇଁ ଗଚ୍ଛିତ ହୋଇ ରହିଥିବା ଅସ୍ତ୍ରଶସ୍ତ୍ର ଯଥେଷ୍ଟ ଅଟେ। କ'ଣ ଯଦି ଜଣେ ଉଗ୍ରବାଦୀଙ୍କ ହାତରେ ଏହି ପରମାଣୁ ଅସ୍ତ୍ର ଚାଲିଯାଏ, ତାହେଲେ କ'ଣ ଘଟିବ? ଏହି ବିପଦଜନକ ସମୟରେ ଯୀଶୁମାନଙ୍କୁ ଭରସା ନିମନ୍ତେ ଆଶ୍ରା ଦେଉଅଛନ୍ତି। ବର୍ତ୍ତମାନ ଆସନ୍ତୁ, ବର୍ତ୍ତମାନ ସେ ଡାକୁଅଛନ୍ତି। ଘଡ଼ି ସନ୍ଧି ମୁହୂର୍ତ୍ତରେ ଯେଉଁ ଅନ୍ତର୍ଜାତୀୟ କ୍ଲେଶ ଏବଂ ଜଟିଳତା ଘନେଇ ଆସୁଛି, ତାହା ପ୍ରକୃତରେ ଖ୍ରୀଷ୍ଟଙ୍କ ଆଗମନର ନିକଟର ଦର୍ଶାଉଛି। କ୍ଲେଶ ଏବଂ ଜଟିଳତା ଘନେଇ ଆସୁଛି, ତାହା ପ୍ରକୃତରେ ଖ୍ରୀଷ୍ଟଙ୍କ ଆଗମନର ନିକଟତର। ଏହା ଏକ ନିରାଟ ସତ୍ୟ ବିଷୟ। ଅନେକ ସମୟରେ ଲୋକମାନେ ଆଜି ନୈରାଶ୍ୟ ଯୋଗୁଁ ଶାରୀରିକ ଓ ମାନସିକ ଅବସାଦରେ ଆକ୍ରାନ୍ତ ଅଟନ୍ତି। ପ୍ରିୟ ଶ୍ରୋତା, ଦେଖନ୍ତୁ ପୃଥିବୀ କେଉଁ ସ୍ଥିତିକୁ ଆସିଯାଇଛି। କିନ୍ତୁ ବାଇବଲ ସ୍ଥିତି ଭବିଷ୍ୟତବାଣୀର ଛାତ୍ର ଏକ ଭରସାଜନକ ସ୍ୱରରେ ଉଚ୍ଚ ପାଟିରେ କହିପାରେ, ଦେଖ ଆମ ଜଗତକୁ କିଏ ଆସୁଛନ୍ତି। ପ୍ରିୟ ଶ୍ରୋତା, ଏହାର ଭାଗ 2 ଦ୍ୱିତୀୟ ଲକ୍ଷଣ ଆମେ ଆର ପର ଦିନରେ ଚିନ୍ତା କରିବା ବା ଜାଣିବା। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଏହି ଆଶାରେ ଚାଲନ୍ତୁ ସେହି ସଦାପ୍ରଭୁ ପରମେଶ୍ୱରଙ୍କ ନାମରେ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ଆଦି ଅନନ୍ତ ଦୟାମୟ ପରମେଶ୍ୱର, ଯେଉଁ ଲକ୍ଷଣ ଗୁଡ଼ାକ ଆମମାନଙ୍କୁ ବୁଝାଇବା ପାଇଁ ତୁମ ଭକ୍ତା ଚେଷ୍ଟା କରୁଛନ୍ତି, ସେହି ଲକ୍ଷଣ ଗୁଡ଼ାକ ଯାହା ଯାହା ଘଟିଅଛି, ଯାହା ଯାହା ଘଟିବାକୁ ଯାଉଅଛି, ସେହି ଲକ୍ଷଣ ଅନୁସାରେ ଆମମାନଙ୍କୁ ପ୍ରସ୍ତୁତ କରିବା ପାଇଁ ବୁଦ୍ଧିରେ ଜ୍ଞାନରେ ଶକ୍ତିରେ ପରିପୂର୍ଣ୍ଣ କର। ଆମ ପାପ ସବୁ କ୍ଷମା କର। ଆଉ ପରିଶେଷ ଯେବେ ତୁମେ ତୁମ ସେହି ସହସ୍ରଦୂତଙ୍କ ସହ ଆସିବେ ସେତେବେଳେ ଆମମାନଙ୍କୁ ସେହି ସ୍ୱର୍ଗରେ ସ୍ଥାନ ଦିଅ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ବି କ୍ଷମା ଅଛି ଶୁଣିଗ୍ରହଣ କର। ଆମେନ୍।
ହେବାକୁ ଯୁଗ ଯୁଗର ସ୍ୱର୍ଗୀୟ ପବିତ୍ର ଈଶ୍ୱର, ସପକ୍ଷ ହେବାକୁ ଯୁଗ ଯୁଗର ସ୍ୱର୍ଗୀୟ ପବିତ୍ର ଈଶ୍ୱର, ଡାକୁଛନ୍ତି ଯୀଶୁ ରାଜା, ଡାକୁଛନ୍ତି ଯୀଶୁ ରାଜା, ଡାକୁଛନ୍ତି ଯୀଶୁ ରାଜା, ଡାକୁଛନ୍ତି ଯୀଶୁ ରାଜା, ଆବରି ପବିତ୍ର ବାହୁରେ କିରେ ଆତୁରେ ନେବା ପାଇଁ ସରଗପୁରେ, ନେବା ପାଇଁ ସରଗପୁରେ, ସପକ୍ଷ ହେବାକୁ ଯୁଗ ଯୁଗର ସ୍ୱର୍ଗୀୟ ପବିତ୍ର ଈଶ୍ୱର। ସମାଚାର ଆମ ଜୀବନିହିତ, ମଧୁ ପୁଷ୍ପ ବାସ ଦେଇ କରେ ପୁଲକିତ, ଶୁଭ ସମାଚାର ଆମ ଜୀବନିହିତ, ବ୍ୟବସ୍ଥା ବଚନ କରିଲେ ପାଳନ, ବ୍ୟବସ୍ଥା ବଚନ କରିଲେ ପାଳନ, ଜୀବନ ହେବ ଧନ୍ୟ, ଏ ଜୀବନ ହେବ ଧନ୍ୟ, ଏ ଜୀବନ ହେବ ଧନ୍ୟ, ଚଲା ପଥେ ଆମେ ପରିତ୍ରାଣ ଲାଭି ହେବା ଶିକ୍ଷିତ, ଜାଗି ଉଠ ଜଗତ ନର, ଜାଗି ଉଠ ଜଗତ ନର, ସପକ୍ଷ ହେବାକୁ ଯୁଗ ଯୁଗର ସ୍ୱର୍ଗୀୟ ପବିତ୍ର ଈଶ୍ୱର, ପକ୍ଷ ହେବାକୁ ଯୁଗ ଯୁଗର ସ୍ୱର୍ଗୀୟ ପବିତ୍ର ଈଶ୍ୱର। ରଚିଛନ୍ତି ନିଜ ଗୌରବ, ସଦା ନିରେଖନ୍ତି ନରେ ଜୀବନ ଧବ, ମଧ୍ୟାକାଶେ ରଚିଛନ୍ତି ନିଜ ଗୌରବ, ସଦା ନିରେଖନ୍ତି ନରେ ଜୀବନ ଧବ, ରଖନ୍ତି ନୟନ ତାରକା ଜେସନ, ରଖନ୍ତି ନୟନ ତାରକା ଜେସନ, କରିବାକୁ ସଦା ଧ୍ୟାନ, କରିବାକୁ ସଦା ଧ୍ୟାନ, କରିବାକୁ ସଦା ଧ୍ୟାନ, କରିବାକୁ ସଦା ଧ୍ୟାନ, ଉଚ୍ଚ ଦୁର୍ଗ ଆମ ପରିତ୍ରାଣ ଶୃଙ୍ଗ ଦେବେ ମଙ୍ଗଳ, ଜୟ ଗାନ ଆନନ୍ଦ କର, ଜୟ ଗାନ ଆନନ୍ଦ ସପକ୍ଷ ହେବାକୁ ଯୁଗ ଯୁଗର ସ୍ୱର୍ଗୀୟ ପବିତ୍ର ଈଶ୍ୱର ସପକ୍ଷ ହେବାକୁ ଯୁଗ ଯୁଗର ସ୍ୱର୍ଗୀୟ ପବିତ୍ର ଈଶ୍ୱର ଡାକୁଛନ୍ତି ଯୀଶୁ ରାଜା ଡାକୁଛନ୍ତି ଯୀଶୁ ରାଜା ଡାକୁଛନ୍ତି ଯୀଶୁ ରାଜା ଡାକୁଛନ୍ତି ଯୀଶୁ ରାଜା ଆବରି ନେବାକୁ ପବିତ୍ର ବାହୁରେ କିଡ଼ିଆ ତୁରେ ନେବା ପାଇଁ ସରଗପୁରେ ନେବା ପାଇଁ ସରଗପୁରେ ସପକ୍ଷ ହେବାକୁ ଯୁଗ ଯୁଗର ସ୍ୱର୍ଗୀୟ ପବିତ୍ର ଈଶ୍ୱର ସ୍ୱର୍ଗୀୟ ପବିତ୍ର ଈଶ୍ୱର ସ୍ୱର୍ଗୀୟ ପବିତ୍ର ଈଶ୍ୱର
শ্রোতা আমি আশা করুছু যে আমার কার্যক্রম আপনার পছন্দ লাগুব আপনার মতামত পাই আমার এই ঠিকার যোগাযোগ করতু আমার ঠিকা আডভেটেজ মিডিয়া সেটর এসডিএ মিশন কম্পাউন্ড সাি পার্ক পুণে 411037 মহারাষ্ট্র বা খোলতু আমার ওয়েবসাইট যেকোন আন্ড্রয়েড ফোন স্মার্টফোন ডেস্কটপ ল্যাপটপ কিংবা ট্যাবলেট আমার ওয়েবসাইট www.awr.org/ori এবং www.adventistmediacenterindia.org